ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଜନହିତ ବାଣୀକୁ ଆପଣଙ୍କୁ ସ୍ୱାଗତ। ଜରୁରୀକାଳୀନ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗର ବିଶେଷ ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜୁଲାଇ 19ରୁ 22 ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେଥିପାଇଁ ଆପଣମାନେ, ବିଶେଷ କରି ଯେଉଁମାନେ ତଳୁଆ ଅଞ୍ଚଳରେ ବସବାସ କରୁଛନ୍ତି, ସେମାନେ ବିଶେଷ ଭାବରେ ସତର୍କତା ଅବଲମ୍ବନ କରିବେ। ଘରେ ଥିବା ଶିଶୁ, ବୟସ୍କ, ଭିନ୍ନକ୍ଷମମାନଙ୍କ ପାଇଁ ଅଧିକ ଯତ୍ନବାନ ହେବେ। ଯେହେତୁ ବର୍ଷା ପାଣି ପାନୀୟ ଜଳ ସହିତ ମିଶିବାର ସମ୍ଭାବନା ଥାଏ, ସେଥିପାଇଁ ପାଣିକୁ ଫୁଟାଇ ପିଇବା ଦରକାର ଏବଂ ଜଳର ଉତ୍ସ ଗୁଡ଼ିକୁ ସୁରକ୍ଷିତ ରଖିବା ଦରକାର।